ହେଲୋ, ହଁ, ଛଅ ସାତ ନମ୍ବର ୱାର୍ଡରୁ କହୁଥିଲି ରୋକେଇଆ ବିବି। ଆଉ ଆମର ବହୁତ ଏପଟେ ଅସୁବିଧା ହେଉଛି, ଅଳିଆ ଗାଡ଼ି ଦାଣ୍ଡରେ ଆସୁଛି, ଅଳିଆ ନେବାକୁ ଗଲା ଯିବା ପଡ଼ୁଛି, ଶୋଇକି ରହି ପଡ଼ୁଛନ୍ତି, ଆମେ ଅଳିଆ ଛାଡ଼ିକି ପଳେଇଛୁ, ସଫା ପାଇଁ ଆସୁନାହାନ୍ତି, ଆଉ ପାଣି ବହୁତ ପ୍ରୋବ୍ଲେମ୍ ହେଉଛି, ଆଉ ଲାଟ୍ରିନ୍ ସଫା କରିବା ବି ଗାଡ଼ି ଡ୍ରେନ୍ ସୁବିଧା ବି ନାହିଁ, ଆଉ ଲାଟ୍ରିନ୍ ସଫା କରିବା ପାଇଁ ଗାଡ଼ି ବି ବାହାର ରହୁଛି, ଭିତରେ ଆସୁନି, ବହୁତ ପଇସା ନେଉଛନ୍ତି। ହେଲା, ଆମର ଏପଟେ 66 ୱାର୍ଡରେ ବହୁତ ଅସୁବିଧା ଅଛି, ଆଉ ଏତିକି ଯଦି କରିବ ତାହା ତାହି କରିବ ଭଲ।